ଓମଶାନ୍ତି 17/4/2025 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି ମିଠିଏ ବେଚେ ଏହି ଆତ୍ମିକ ଡାକ୍ତରଖାନା ତୁମମାନଙ୍କୁ ଆଧା କଳ୍ପ ପାଇଁ ସୁସ୍ଥ କରିଦେଉଛି ସେଥିପାଇଁ ଏଠାରେ ତୁମେମାନେ ଦେହି ଅଭିମାନୀ ହୋଇ ବସ। ପ୍ରଶ୍ନ ହେଉଛି ସମସ୍ତ କର୍ମଧନ୍ଦା କରୁଥିଲେ ମଧ୍ୟ ବାବାଙ୍କର କେଉଁ ନିର୍ଦ୍ଦେଶ ବୁଦ୍ଧିରେ ମନେ ରହିବା ଦରକାର। ଉତ୍ତର ହେଉଛି ବାବାଙ୍କର ନିର୍ଦ୍ଦେଶ ହେଲା ତୁମେ କୌଣସି ସାକାର ଅଥବା ଆକାରକୁ ମନେ ପକାଉ ନାହିଁ, ଏକମାତ୍ର ବାବାଙ୍କର ସ୍ମୃତିରେ ରହିବା ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ। ଏଥିରେ କେହି ଏକଥା କହିପାରିବେ ନାହିଁ ଯେ ମୋତେ ଫୁରସତ ନାହିଁ। ସବୁକିଛି ଧନ୍ଦା ଧରି କରି ମଧ୍ୟ ତୁମେମାନେ ବାବାଙ୍କ ସ୍ମୃତିରେ ରହିପାରିବ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତାଙ୍କର ଗୁଡ୍ ମର୍ଣ୍ଣିଂ ଅର୍ଥାତ୍ ସୁପ୍ରଭାତ। ସୁପ୍ରଭାତ କହିବା ପରେ ପିଲାମାନଙ୍କୁ କୁହାଯାଉଛି ବାବାଙ୍କୁ ମନେ ପକାଅ। ସମସ୍ତେ ଡାକୁଛନ୍ତି ମଧ୍ୟ ହେ ପତିତ ପାବନ ଆସ, ଏଠାକୁ ଆସି ସମସ୍ତଙ୍କୁ ପବିତ୍ର କର। ତେଣୁ ବାବା ପ୍ରଥମେ କହୁଛନ୍ତି ଆତ୍ମିକ ପିତାଙ୍କୁ ସ୍ମରଣ କର। ସମସ୍ତଙ୍କର ଆତ୍ମିକ ପିତା ହେଉଛନ୍ତି ଜଣେ, ତେଣୁ ପିତାଙ୍କୁ କେବେ ସର୍ବବ୍ୟାପୀ ବୋଲି କୁହାଯାଇପାରିବ ନାହିଁ। ତେବେ ଯେତେ ଦୂର ସମ୍ଭବ ପିଲାମାନେ ପ୍ରଥମେ ପ୍ରଥମେ ବାବାଙ୍କୁ ମନେ ପକାଇବା ଉଚିତ। କେବଳ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ସାକାର ଅଥବା ଆକାରକୁ ମନେ ପକାଇବା ଉଚିତ ନୁହେଁ। ଏହା ବିଲକୁଲ ସହଜ ଅଟେ ନା? ମନୁଷ୍ୟମାନେ କହିଥାନ୍ତି ଆମେ କାର୍ଯ୍ୟ ବ୍ୟସ୍ତ ରହୁଛୁ, ଫୁରସତ ନାହିଁ, କିନ୍ତୁ ବାବାଙ୍କୁ ମନେ ପକାଇବାରେ ସର୍ବଦା ଫୁରସତ ରହିଛି। ସେଥିପାଇଁ ବାବା ଉପାୟ ବତାଉଛନ୍ତି, ତୁମେ ଏକଥା ମଧ୍ୟ ଜାଣିଛ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମର ପାପ ଭସ୍ମ ହେବ, ଏହା ହିଁ ହେଉଛି ମୁଖ୍ୟ କଥା। ଧନ୍ଦା ଆଦି କରିବା ପାଇଁ ମନା କରାଯାଉ ନାହିଁ, ସେସବୁ କରି ମଧ୍ୟ କେବଳ ବାବାଙ୍କୁ ସ୍ମରଣ କରିଲେ ବିକର୍ମ ବିନାଶ ହେବ। ଏକଥା ମଧ୍ୟ ଜାଣିଛନ୍ତି ଯେ ଆମେ ପତିତ ସାଧୁସନ୍ଥ ଋଷିମୁନି ଆଦି ସବୁ ସାଧନା କରୁଛନ୍ତି, ତେବେ ଭଗବାନଙ୍କ ସହିତ ମିଶିବା ପାଇଁ ତ ସାଧନା କରାଯାଇଥାଏ ନା? କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କର ପରିଚୟ ନ ମିଳିଛି, ଯେପର୍ଯ୍ୟନ୍ତ ତାଙ୍କ ସହିତ କେହି ବି ମିଶିପାରିବେ ନାହିଁ। ତୁମେମାନେ ଜାଣିଛ ବାବାଙ୍କର ପରିଚୟ ଦୁନିଆରେ କାହାକୁ ବି ଜଣା ନାହିଁ। ଦେହର ପରିଚୟ ତ ସମସ୍ତଙ୍କୁ ଜଣା ଅଛି, ବଡ଼ ଜିନିଷର ପରିଚୟ ତୁରନ୍ତ ମିଳିଯାଏ, କିନ୍ତୁ ଆତ୍ମାର ପରିଚୟ ଯେତେବେଳେ ବାବା ଆସିବେ ସେତେବେଳେ ବୁଝାଇ ଦେବେ। ସେତେବେଳେ ବୁଝାଇବେ ନା, ଆତ୍ମା ଏବଂ ଶରୀର ଦୁଇଟି ଜିନିଷ। ଆତ୍ମା ଏକ ତାରକା ସଦୃଶ ଏବଂ ବହୁତ ସୂକ୍ଷ୍ମ, ତାକୁ କେହି ଦେଖିପାରିନଥାନ୍ତି। ଏଠାରେ ଯେତେବେଳେ ଆସି ତୁମେମାନେ ବସୁଛ ସେତେବେଳେ ଦେହି ଅଭିମାନୀ ହୋଇ ବସିବାକୁ ହେବ। ଅଧାକଳ୍ପ ପାଇଁ ସୁସ୍ଥ ରହିବାର ଏହା ମଧ୍ୟ ଏକ ଡାକ୍ତରଖାନା ଅଟେ। ଆତ୍ମା ହେଉଛି ଅବିନାଶୀ, ଯାହାର କେବେ ବି ବିନାଶ ହୁଏ ନାହିଁ। ତେବେ ଆତ୍ମାରେ ହିଁ ସମସ୍ତ ପାର୍ଟ ରହିଛି। ଆତ୍ମା କହୁଛି ମୋର କେବେ ବିନାଶ ହେଉ ନାହିଁ। ଯେତେ ସବୁ ଆତ୍ମା ଅଛନ୍ତି ସମସ୍ତେ ଅବିନାଶୀ ଅଟନ୍ତି, ଶରୀର ବିନାଶୀ। ଏବେ ତୁମ ବୁଦ୍ଧିରେ ଏକଥା ରହୁଛି ଯେ ଆମେ ଆତ୍ମା ଅବିନାଶୀ ଅଟୁ, ଆମେ 84 ଜନ୍ମ ନେଉଛୁ, ଏହା ହେଉଛି ଡ୍ରାମା। ଏଥିରେ ଧର୍ମସ୍ଥାପକମାନେ କିଏ କିଏ କେବେ ଆସୁଛନ୍ତି, କେତେ ଜନ୍ମ ନେଉଛନ୍ତି, ଏକଥା ତୁମେ ଜାଣିଛ। ଯେହେତୁ 84 ଜନ୍ମର ଗାୟନ ରହିଛି, ତେବେ ନିଶ୍ଚିତ ସେମାନେ କୌଣସି ଗୋଟିଏ ଧର୍ମର ହୋଇଥିବେ ନା? ସମସ୍ତଙ୍କର ତ 84 ଜନ୍ମ ହୋଇପାରିବ ନାହିଁ, ଏବଂ ସବୁ ଧର୍ମ ମଧ୍ୟ ଏକତ୍ର ଆସୁନାହାନ୍ତି। ଆମେ ଅନ୍ୟର ହିସାବ କାହିଁକି ବାହାର କରିବୁ? ତୁମେମାନେ ଜାଣୁଛ ଅମୁକ ଅମୁକ ସମୟରେ ଅମୁକ ଧର୍ମସ୍ଥାପକମାନେ ଧର୍ମସ୍ଥାପନ କରିବାକୁ ଆସୁଛନ୍ତି, ତାର ପୁଣି ବୃଦ୍ଧି ହେଉଛି। ସମସ୍ତେ ସତ୍ୱପ୍ରଧାନରୁ ତମୋପ୍ରଧାନ ନିଶ୍ଚୟ ହେବେ। ଦୁନିଆ ଯେତେବେଳେ ତମୋପ୍ରଧାନ ହୋଇଯାଏ, ବାବା ଆସି ପୁଣି ସତ୍ୱପ୍ରଧାନ ସତ୍ୟଯୁଗ ଦୁନିଆ ସ୍ଥାପନ କରନ୍ତି। ଏବେ ତୁମେମାନେ ଜାଣୁଛ ଆମେ ଭାରତବାସୀ ହିଁ ପୁଣି ନୂଆ ଦୁନିଆରେ ଆସି ରାଜ୍ୟ କରିବୁ, ସେତେବେଳେ ଅନ୍ୟ କୌଣସି ଧର୍ମ ରହିବ ନାହିଁ। ତୁମମାନଙ୍କ ଭିତରେ ମଧ୍ୟ ଯେଉଁମାନଙ୍କର ଉଚ୍ଚ ପଦ ନେବାର ଅଛି ସେମାନେ ଅଧିକ ଯୋଗଯୁକ୍ତ ହୋଇ ରହିବାର ପୁରୁଷାର୍ଥ କରୁଛନ୍ତି, ଏବଂ ସେମାନେ ସମାଚାର ମଧ୍ୟ ଲେଖୁଛନ୍ତି ଯେ ବାବା ମୁଁ ଏତେ ସମୟ ଯୋଗଯୁକ୍ତ ହୋଇ ରହିଲି। କେହି ତ ଲଜ୍ଜାବଶତଃ ସମ୍ପୂର୍ଣ୍ଣ ସମାଚାର ଦେଉନାହାନ୍ତି, ଭାବୁଛନ୍ତି ବାବା କ'ଣ କହିବେ, କିନ୍ତୁ ଜଣାପଡ଼ିଯାଏ ନା। ସ୍କୁଲରେ ଶିକ୍ଷକ ଛାତ୍ରକୁ କହିଥାନ୍ତି ଯେ ତୁମେ ଯଦି ନ ପଢ଼ିବ ତେବେ ଫେଲ୍ ହୋଇଯିବ। ଲୌକିକ ମାତା ପିତା ମଧ୍ୟ ପିଲାର ପାଠପଢ଼ାରୁ ବୁଝି ଯାଇଥାନ୍ତି। ଏହା ହେଉଛି ବହୁତ ବଡ଼ ସ୍କୁଲ, ଏଠାରେ କ୍ରମାନୁସାରେ ବସାଯାଉ ନାହିଁ, ବୁଦ୍ଧି ଦ୍ୱାରା ଜାଣିପାରୁଛନ୍ତି ଯେ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି। ବାବା ଭଲ ଭଲ ସନ୍ତାନମାନଙ୍କୁ କେଉଁଆଡ଼େ ସେବାରେ ପଠାଇଥାନ୍ତି। ସେମାନେ ଚାଲିଗଲା ପରେ ଅନ୍ୟମାନେ ପୁଣି ଚିଠି ଲେଖିଥାନ୍ତି, ଆମର ମହାରଥୀ ସନ୍ତାନ ଆବଶ୍ୟକ। ତେଣୁ ନିଶ୍ଚୟ ବୁଝିଯାଇଥାନ୍ତି ଯେ ଆମଠାରୁ ତୀକ୍ଷ୍ଣ ନାମୀଗ୍ରାମୀ ଅଟନ୍ତି। କ୍ରମାନୁସାରେ ସବୁ ତ ରହିଛନ୍ତି ନା, ପ୍ରଦର୍ଶନୀକୁ ମଧ୍ୟ ଅନେକ ପ୍ରକାରର ଆସୁଛନ୍ତି। ତେଣୁ ଗାଇଡ କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ସ୍ୱାଗତ କରୁଥିବା ବ୍ୟକ୍ତି ଜାଣିଥାନ୍ତି ଯେ ଇଏ କେଉଁ ପ୍ରକାରର ଲୋକ ଅଟନ୍ତି। ତେଣୁ ତାଙ୍କୁ ଇସାରା କରିଦେବା ଉଚିତ ଯେ ତୁମେ ଏମାନଙ୍କୁ ବୁଝାଅ। ତୁମେମାନେ ମଧ୍ୟ ବୁଝିପାରୁଛ ଯେ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ସବୁ ଅଛି, ସେଠାରେ ସମସ୍ତଙ୍କର ସେବା କରିବାକୁ ହିଁ ହେବ। ଯଦି କେହି ବଡ଼ ଲୋକ ହୋଇଥିବେ ତେବେ ନିଶ୍ଚିତ ବଡ଼ ଲୋକଙ୍କର ଖାତିରି ସମସ୍ତେ କରିଥାନ୍ତି। ଏହା ମଧ୍ୟ ଏକ କାଇଦା ଅଟେ। ବାପା ଅଥବା ଶିକ୍ଷକ ପିଲାମାନଙ୍କର ଶ୍ରେଣୀରେ ମହିମା କରିଥାନ୍ତି, ତେବେ ଏହା ମଧ୍ୟ ସବୁଠାରୁ ବଡ଼ ସମ୍ମାନ ହେଲା ନା। ସୁନାମ କରୁଥିବା ପିଲାମାନଙ୍କର ମହିମା ଅଥବା ସମ୍ମାନ କରାଯାଇଥାଏ। ଅମୁକ ଧନବାନ ଅଟନ୍ତି, ଧାର୍ମିକ ଅଟନ୍ତି, ଏହା ମଧ୍ୟ ସମ୍ମାନ ଦେବା ହେଲା ନା। ବର୍ତ୍ତମାନ ତୁମେ ଏକଥା ଜାଣିଛ ଯେ ସର୍ବୋଚ୍ଚ କର୍ତ୍ତା ହେଉଛନ୍ତି ଭଗବାନ। ଭଗବାନଙ୍କୁ ଉଚ୍ଚରୁ ଉଚ୍ଚ ବୋଲି କହୁଛନ୍ତି, କିନ୍ତୁ ସେମାନଙ୍କୁ ଯଦି ପଚାରିବ ତାଙ୍କର ଜୀବନ କାହାଣୀ ବତାଅ, ତେବେ ସେମାନେ କହିବେ ସିଏ ସର୍ବବ୍ୟାପୀ ଅଟନ୍ତି, ବାସ୍ ଏକଦମ ଭଗବାନଙ୍କୁ ତଳକୁ କରିଦେଉଛନ୍ତି। ଏବେ ତୁମେ ବୁଝାଇ ପାରିବ ଭଗବାନ ହେଉଛନ୍ତି ସର୍ବୋଚ୍ଚ, ଯିଏକି ବ୍ରହ୍ମ ଲୋକ ନିବାସୀ ଅଟନ୍ତି। ସୂକ୍ଷ୍ମ ଲୋକରେ ତ ଦେବତାମାନେ ରହିଛନ୍ତି, ଏଠାରେ ମନୁଷ୍ୟମାନେ ରହୁଛନ୍ତି। ସର୍ବୋଚ୍ଚ ଭଗବାନ ନିରାକାର ଅଟନ୍ତି। ଏବେ ତୁମେ ଜାଣୁଛ ଆମେ ଯିଏ ଦିନେ ହୀରା ସଦୃଶ ଥିଲୁ ପୁଣି କୌଡ଼ି ସଦୃଶ ହୋଇଯାଇଛୁ, ପୁଣି ଭଗବାନଙ୍କୁ ନିଜଠାରୁ ମଧ୍ୟ ଅଧିକ ତଳକୁ ନେଇଯାଇଛୁ। ତାଙ୍କର ଯଥାର୍ଥ ପରିଚୟ ହିଁ ନାହିଁ, ଏବେ କେବଳ ଭାରତବାସୀମାନଙ୍କୁ ହିଁ ତାଙ୍କର ପରିଚୟ ମିଳୁଛି, ପୁଣି ପରିଚୟ କମ୍ ହୋଇଯାଉଛି। ଏବେ ତୁମେମାନେ ବାବାଙ୍କ ପରିଚୟ ସମସ୍ତଙ୍କୁ ଦେଇ ଚାଲିଛ, ଅନେକଙ୍କୁ ବାବାଙ୍କର ପରିଚୟ ମିଳିବ। ତୁମର ମୁଖ୍ୟ ଚିତ୍ର ହେଉଛି ତ୍ରିମୂର୍ତ୍ତି, ଗୋଲା ଏବଂ କଳ୍ପବୃକ୍ଷ। ଏଥିରେ କେତେ ଜ୍ଞାନ ରହିଛି, ଏକଥା କେହି ହେଲେ ବି କହିବେ ଯେ ଏହି ଲକ୍ଷ୍ମୀ ନାରାୟଣ ସତ୍ୟଯୁଗର ମାଲିକ ଥିଲେ। ଆଚ୍ଛା, ସତ୍ୟଯୁଗ ପୂର୍ବରୁ କ'ଣ ଥିଲା, ଏକଥା ମଧ୍ୟ ବର୍ତ୍ତମାନ ତୁମେ ଜାଣୁଛ। ବର୍ତ୍ତମାନ କଳିଯୁଗର ଅନ୍ତିମ ସମୟ ଏବଂ ଏଠାରେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି, ଏବେ ରାଜତ୍ୱ ନାହିଁ, କେତେ ଫରକ ରହିଛି। ସତ୍ୟଯୁଗ ଆରମ୍ଭରେ ରାଜାମାନେ ଥିଲେ ଏବଂ ଏବେ କଳିଯୁଗରେ ମଧ୍ୟ ରାଜା ଅଛନ୍ତି। ଯଦିଓ ସେମାନେ କେହି ପବିତ୍ର ନୁହନ୍ତି, କିନ୍ତୁ ପଇସା ଦେଇ ମଧ୍ୟ ଉପାଧି ନେଉଛନ୍ତି। ଏଠାରେ ମହାରାଜା କେହି ବି ନାହାନ୍ତି, ଉପାଧି ସବୁ କିଣି ନେଉଛନ୍ତି, ଯେପରି ପଟିଆଲା, ଯୋଧପୁର, ବିକାନେରର ମହାରାଜା ଏହିଭଳି ନାମ ନେଉଛନ୍ତି ନା। ଏହି ନାମ ଅବିନାଶୀ ଚାଲି ଆସୁଛି, ପୂର୍ବରୁ ପବିତ୍ର ମହାରାଜାମାନେ ଥିଲେ, ଏବେ ଅପବିତ୍ରତା ରହିଛି। ରାଜା ମହାରାଜା ଶବ୍ଦ ତ ଚାଲି ଆସୁଛି। ଏହି ଲକ୍ଷ୍ମୀନାରାୟଣଙ୍କ ନିମନ୍ତେ କୁହାଯିବ ଇଏ ସତ୍ୟଯୁଗର ମାଲିକ ଥିଲେ, ତେବେ ତାଙ୍କଠାରୁ କିଏ ରାଜ୍ୟ ନେଲେ। ଏବେ ତୁମେ ଜାଣୁଛ ରାଜ୍ୟର ସ୍ଥାପନା କିପରି ହେଉଛି। ବାବା କହୁଛନ୍ତି ମୁଁ ତୁମକୁ ଏବେ 21 ଜନ୍ମ ପାଇଁ ପାଠ ପଢ଼ାଉଛି। ସେମାନେ ପାଠ ପଢ଼ି ଏହି ଜନ୍ମରେ ବାରିଷ୍ଟର ଆଦି ହେଉଛନ୍ତି, କିନ୍ତୁ ତୁମେ ଏବେ ପାଠ ପଢ଼ି ଭବିଷ୍ୟତରେ ମହାରାଜା ମହାରାଣୀ ହେଉଛ। ଡ୍ରାମା ପ୍ଲାନ ଅନୁସାରେ ନୂଆ ଦୁନିଆର ସ୍ଥାପନା ହେଉଛି, ଏବେ ଏହା ହେଲା ପୁରୁଣା ଦୁନିଆ। କେତେ ଭଲ ଭଲ ବଡ଼ ବଡ଼ ମହଲ ଆଦି ଅଛି, କିନ୍ତୁ ହୀରା ନୀଳାର ମହଲ ତିଆରି କରିବାର ଶକ୍ତି କାହା ପାଖରେ ନାହିଁ। ସତ୍ୟଯୁଗରେ ହୀରା ନୀଳାର ମହଲ ସବୁ ତିଆରି ହେବ ଏବଂ ତାହା କରିବାରେ କୌଣସି ଡେରି ଲାଗିବ ନାହିଁ। ଏଠାରେ ମଧ୍ୟ ଭୂମିକମ୍ପ ଆଦି ହେଲେ ବହୁତ କାରିଗର ଲଗାଇଥାନ୍ତି, ଗୋଟିଏ ଦୁଇ ବର୍ଷରେ ସାରା ସହର ଛିଡ଼ା କରିଦେଇଥାନ୍ତି। ନୂଆ ଦିଲ୍ଲୀ ତିଆରି କରିବାରେ 8-10 ବର୍ଷ ଲାଗୁଛି, କିନ୍ତୁ ଏଠାକାର କାରିଗର ଏବଂ ସେଠାକାର କାରିଗର ମଧ୍ୟରେ ଫରକ ରହିଛି। ଆଜିକାଲି ନୂଆ ନୂଆ ଇନଭେନ୍ସନ୍ ଅର୍ଥାତ୍ ଉଦ୍ଭାବନ ମଧ୍ୟ ବାହାର କରିବାରେ ଲାଗିଛନ୍ତି। ଭବନ ନିର୍ମାଣ କରିବାରେ ମଧ୍ୟ ବିଜ୍ଞାନର ବହୁତ ଭଲ କୌଶଳ ରହିଛି, ସବୁକିଛି ପ୍ରସ୍ତୁତ ଅବସ୍ଥାରେ ମିଳୁଛି, ତୁରନ୍ତ ଭବନ ନିର୍ମାଣ ହୋଇଯାଉଛି, ବହୁତ ଜଲ୍ଦି ଜଲ୍ଦି ତିଆରି ହୋଇଯାଉଛି। ତେବେ ଏହିସବୁ ସଂସ୍କାର ମଧ୍ୟ ସେଠାରେ କାମରେ ଆସିବ ନା, ଏହିସବୁ ସଂସ୍କାର ମଧ୍ୟ ସାଥିରେ ସତ୍ୟଯୁଗକୁ ଯିବ। ଆତ୍ମାରେ ସଂସ୍କାର ରହିଛି ନା, ତେଣୁ ବିଜ୍ଞାନର ସଂସ୍କାର ମଧ୍ୟ ସାଥିରେ ଯିବ। ଏବେ ବାବା ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି, ପବିତ୍ର ହେବାକୁ ହେଲେ ବାବାଙ୍କୁ ମନେ ପକାଇବାକୁ ହେବ। ବାବା ମଧ୍ୟ ସୁପ୍ରଭାତ କହୁଛନ୍ତି ଏବଂ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି କହୁଛନ୍ତି ପିଲାମାନେ ବାବାଙ୍କ ସ୍ମୃତିରେ ବସିଛ, ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ, କାହିଁକି ନା ଜନ୍ମ ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ରହିଛି। ସିଡ଼ି ଓହ୍ଲାଇ ଓହ୍ଲାଇ 84 ଜନ୍ମ ନେଉଛନ୍ତି, ଏବେ ପୁଣି ଏହି ଗୋଟିଏ ଜନ୍ମରେ ଆରୋହଣ କଳା ହେଉଛି। ଏବେ ଯେତେ ବାବାଙ୍କୁ ମନେ ପକାଇବ ସେତେ ଖୁସିରେ ରହିବ ଏବଂ ଶକ୍ତି ମଧ୍ୟ ମିଳିବ। ଏମିତି ବହୁତ ସନ୍ତାନ ଅଛନ୍ତି ଯେଉଁମାନଙ୍କୁ ଆଗ ନମ୍ବରରେ ରଖାଯାଉଛି, କିନ୍ତୁ ସେମାନେ ମଧ୍ୟ ବିଲକୁଲ ଯୋଗଯୁକ୍ତ ହୋଇ ରହୁନାହାନ୍ତି। ଜ୍ଞାନରେ ତୀକ୍ଷ୍ଣ ହେଲେ ମଧ୍ୟ ଯୋଗର ଯାତ୍ରା ନାହିଁ। ବାବା ପିଲାମାନଙ୍କର ମହିମା କରୁଛନ୍ତି, ଇଏ ନମ୍ବର ୱାନରେ ଅଛନ୍ତି, ତେବେ ନିଶ୍ଚୟ ମେହନତ କରୁଥିବେ ନା। ତୁମେ ସର୍ବଦା ଏକଥା ଭାବ ଯେ ଆମମାନଙ୍କୁ ଶିବ ବାବା ବୁଝାଉଛନ୍ତି, ତେବେ ବୁଦ୍ଧି ଯୋଗ ସେଠାରେ ଲାଗି ରହିବ। ଇଏ ଅର୍ଥାତ୍ ବ୍ରହ୍ମା ବାବା ମଧ୍ୟ ଶିଖୁଛନ୍ତି ନା, ତଥାପି କହୁଛନ୍ତି ବାବାଙ୍କୁ ମନେ ପକାଅ। ଅନ୍ୟମାନଙ୍କୁ ବୁଝାଇବା ପାଇଁ ଚିତ୍ର ସବୁ ରହିଛି। ନିରାକାରଙ୍କୁ ଭଗବାନ କୁହାଯାଉଛି, ଯିଏକି ଏଠାକୁ ଆସି ଶରୀର ଧାରଣ କରୁଛନ୍ତି। ସମସ୍ତେ ଏକ ଭଗବାନଙ୍କ ସନ୍ତାନ, ଭାଇ ଭାଇ ଅଟନ୍ତି, ଏବେ ଶରୀରରେ ବିରାଜମାନ କରିଛନ୍ତି। ସମସ୍ତେ ଅକାଳ ମୂର୍ତ୍ତ ଅଟନ୍ତି। ଏହା ଅକାଳ ମୂର୍ତ୍ତ ଅର୍ଥାତ୍ ଆତ୍ମାର ସିଂହାସନ, ଅକାଳ ତଖ୍ତ ଆଉ କୌଣସି ଖାସ ଜିନିଷ ନୁହେଁ। ଏହି ତଖ୍ତ ଅର୍ଥାତ୍ ଆସନ ହେଉଛି ଅକାଳ ମୂର୍ତ୍ତର ଅଟେ। ଭ୍ରିକୁଟି ମଧ୍ୟରେ ଆତ୍ମା ବିରାଜମାନ କରୁଛି, ଯାହାକୁ ଅକାଳ ତଖ୍ତ କୁହାଯାଉଛି। ଅକାଳ ତଖ୍ତ ଅକାଳ ମୂର୍ତ୍ତର ଆତ୍ମାମାନେ ସବୁ ଅକାଳ ଅଟନ୍ତି, ଅତି ସୂକ୍ଷ୍ମ ଅଟନ୍ତି। ବାବା ହେଉଛନ୍ତି ନିରାକାର, ସେ ନିଜର ତଖ୍ତ କେଉଁଠାରୁ ଆଣିବେ? ବାବା କହୁଛନ୍ତି ଏହା ମୋର ସିଂହାସନ, ମୁଁ ଆସି ଏହି ତଖ୍ତର ଲୋନ୍ ନେଉଛି। ମୁଁ ବ୍ରହ୍ମାଙ୍କର ସାଧାରଣ ବୁଢା ଶରୀରର ଅକାଳ ତଖ୍ତରେ ଆସି ବସୁଛି। ଏବେ ତୁମେ ଜାଣିଗଲଣି ସବୁ ଆତ୍ମାମାନଙ୍କର ଏହା ହେଉଛି ତଖ୍ତ। ଏସବୁ ହେଲା ମନୁଷ୍ୟମାନଙ୍କର କଥା, ଜୀବଜନ୍ତୁଙ୍କର ନୁହେଁ। ପ୍ରଥମେ ଯେଉଁ ମନୁଷ୍ୟମାନେ ଜୀବଜନ୍ତୁଙ୍କ ଠାରୁ ମଧ୍ୟ ହୀନ ହୋଇଯାଇଛନ୍ତି ସେମାନେ ସୁଧୁରି ଯାଆନ୍ତୁ। କେହି ଯଦି କୌଣସି ଜୀବଜନ୍ତୁଙ୍କ କଥା ପଚାରୁଛନ୍ତି, ତେବେ କୁହ ପ୍ରଥମେ ନିଜକୁ ସୁଧାର। ସତ୍ୟଯୁଗରେ ଜୀବଜନ୍ତୁ ମଧ୍ୟ ବହୁତ ଫାର୍ଷ୍ଟ କ୍ଲାସ ହେବେ, ସେଠାରେ ଆବର୍ଜନା ଆଦି କିଛି ରହିବ ନାହିଁ। ସେଠାରେ ରାଜାଙ୍କର ମହଲ, ମହଲରେ ପାରାମାନଙ୍କର ଆବର୍ଜନା ରହିଲେ ମଧ୍ୟ ଦଣ୍ଡ ଦେଇଦେବେ, ଟିକିଏ ହେଲେ ଆବର୍ଜନା ରହିବ ନାହିଁ। ସେଠାରେ ତ ବହୁତ ସତର୍କତା ରହିଥାଏ, ପ୍ରହରୀମାନେ ରହିଥାନ୍ତି, କେବେ କୌଣସି ଜୀବଜନ୍ତୁ ଆଦି ଭିତରକୁ ଯେପରି ପଶି ନ ଯାଆନ୍ତି, ବହୁତ ପରିଷ୍କାର ରହିଥାଏ। ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ମଧ୍ୟ କେତେ ପରିଷ୍କାର ରହିଥାଏ। ଶଙ୍କର ପାର୍ବତୀଙ୍କର ମନ୍ଦିରରେ ପାରା ଦେଖାଇଥାନ୍ତି, ତେବେ ନିଶ୍ଚୟ ମନ୍ଦିରକୁ ମଧ୍ୟ ଅପରିଷ୍କାର କରୁଥିବେ। ଶାସ୍ତ୍ରରେ ବହୁତ କାଳ୍ପନିକ କଥା ଲେଖିଦେଇଛନ୍ତି, ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି। ଏଥିରେ ମଧ୍ୟ ବହୁତ କମ୍ ରହିଛନ୍ତି ଯେଉଁମାନେ ଧାରଣା କରିପାରିବେ, ବାକି ଏମିତି ବହୁତ ଅଛନ୍ତି ଯେଉଁମାନେ କି କିଛି ହେଲେ ବୁଝୁନାହାନ୍ତି। ବାବା ପିଲାମାନଙ୍କୁ କେତେ ସ୍ନେହର ସହିତ ବୁଝାଉଛନ୍ତି, ପିଲାମାନେ ବହୁତ ବହୁତ ମିଠା ହୁଅ, ତୁମମାନଙ୍କର ମୁଖରୁ ସର୍ବଦା ରତ୍ନ ବାହାରିବା ଉଚିତ, ତୁମେ ହେଉଛ ରୂପ ବସନ୍ତ, ତୁମ ମୁଖରୁ ପଥର ବାହାରିବା ଉଚିତ ନୁହେଁ, ତେବେ ଆତ୍ମାର ହିଁ ମହିମା କରାଯାଇଥାଏ। ଆତ୍ମା କହୁଛି ମୁଁ ପ୍ରେସିଡେଣ୍ଟ ଅମୁକ ଅଟେ, ଏହା ହେଉଛି ମୋର ଶରୀରର ନାମ। ଆଚ୍ଛା, ଆତ୍ମାମାନେ କାହାର ସନ୍ତାନ? ଏକମାତ୍ର ପରମାତ୍ମାଙ୍କର ସନ୍ତାନ, ତେବେ ନିଶ୍ଚୟ ତାଙ୍କଠାରୁ ବର୍ଷା ମିଳୁଥିବ, ତେବେ ସିଏ ସର୍ବବ୍ୟାପୀ କିପରି ହୋଇପାରିବେ? ତୁମେମାନେ ବୁଝିପାରୁଛ ଯେ ଆମେ ମଧ୍ୟ ପୂର୍ବରୁ କିଛି ଜାଣିନଥିଲୁ, ଏବେ ତୁମମାନଙ୍କର କେତେ ବୁଦ୍ଧି ଖେଳିଗଲାଣି। ତୁମେ ଯେକୌଣସି ମନ୍ଦିରକୁ ଗଲେ ବୁଝିଯିବ ଯେ ସବୁ ଏସବୁ ମିଥ୍ୟା ଚିତ୍ର ଅଟେ। 10 ଭୁଜଧାରୀ ହାତୀ ଶୁଣ୍ଢବାଲା କୌଣସି ଚିତ୍ର ଥାଏ କି? ଏସବୁ ଭକ୍ତି ମାର୍ଗର ସାମଗ୍ରୀ, ବାସ୍ତବରେ ଏକମାତ୍ର ଶିବ ବାବାଙ୍କର ଭକ୍ତି କରିବା ଉଚିତ, ଯିଏକି ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ତୁମ ବୁଦ୍ଧିରେ ଅଛି ଏହି ଲକ୍ଷ୍ମୀନାରାୟଣ ମଧ୍ୟ 84 ଜନ୍ମ ନେଉଛନ୍ତି, ପୁଣି ଉଚ୍ଚରୁ ଉଚ୍ଚ ବାବା ଆସି ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି, ତାଙ୍କଠାରୁ ବଡ଼ ଆଉ କେହି ନାହାନ୍ତି। କିନ୍ତୁ ଏହି ଜ୍ଞାନର କଥାକୁ ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଧାରଣା କରିପାରିବେ, ଯଦି ଧାରଣା ନ କରିପାରିଲେ ତେବେ ସେମାନେ କେଉଁ କାମର? କେହି କେହି ଅନ୍ଧର ଲାଠି ହେବା ବଦଳରେ ନିଜେ ଅନ୍ଧ ହୋଇଯାଉଛନ୍ତି। ଯେଉଁ ଗାଈ କ୍ଷୀର ଦିଏ ନାହିଁ ତାକୁ ପିଞ୍ଜରପୁରରେ ଅଲଗା ରଖିଥାନ୍ତି, ଇଏ ମଧ୍ୟ ଜ୍ଞାନର କ୍ଷୀର ଦେଇପାରିବେ ନାହିଁ। ବହୁତ ସନ୍ତାନ ଅଛନ୍ତି ଯେଉଁମାନେ କିଛି ବି ପୁରୁଷାର୍ଥ କରୁନାହାନ୍ତି, ବୁଝିପାରୁନାହାନ୍ତି ଯେ ଆମେ କିଛି ତ କାହାର କଲ୍ୟାଣ କରିବା କଥା, ନିଜ ଭାଗ୍ୟର ଖିଆଲ ମଧ୍ୟ ରହୁନାହିଁ, ବାସ୍ ଯାହା କିଛି ମିଳିଲା ତାହା ଭଲ।
ତେଣୁ ବାବା କହୁଛନ୍ତି ସେମାନଙ୍କ ଭାଗ୍ୟରେ ନାହିଁ, ତେଣୁ ନିଜର ସଦ୍ଗତି ପାଇଁ ପୁରୁଷାର୍ଥ କରିବା ଦରକାର, ତେଣୁ ଦେହି ଅଭିମାନୀ ହେବାକୁ ପଡିବ। ବାବା କେତେ ଉଚ୍ଚ ହୋଇ ମଧ୍ୟ ଦେଖ କିପରି ପତିତ ଦୁନିଆ ପତିତ ଶରୀରରେ ଆସୁଛନ୍ତି, ତାଙ୍କୁ ଏହି ପତିତ ଦୁନିଆକୁ ଆସିବା ପାଇଁ ହିଁ ଡାକୁଛନ୍ତି। ଯେବେ ରାବଣ ବିଲକୁଲ ବୁଦ୍ଧିଭ୍ରଷ୍ଟ କରିଦେଉଛି, ସେତେବେଳେ ବାବା ଆସି ଶ୍ରେଷ୍ଠ କରାଉଛନ୍ତି। ଯିଏ ଭଲ ପୁରୁଷାର୍ଥ କରୁଛନ୍ତି ସେ ରାଜାରାଣୀ ହୋଇଯାଉଛନ୍ତି, ଯିଏ ପୁରୁଷାର୍ଥ କରୁନାହାନ୍ତି ସେ ଗରିବ ହୋଇଯାଉଛନ୍ତି। ଯଦି ଭାଗ୍ୟରେ ନଥିବ ତେବେ ପୁରୁଷାର୍ଥ କରିପାରିବେ ନାହିଁ। କେହି ତ ବହୁତ ଭଲ ଭାଗ୍ୟ ଗଢୁଛନ୍ତି, ପ୍ରତ୍ୟେକ ନିଜକୁ ଦେଖିପାରିବେ ଯେ ମୁଁ କେଉଁ ସେବା କରୁଛି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ରୂପ ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହୋଇ ମୁଖରୁ ସଦାସର୍ବଦା ରତ୍ନ ବାହାର କରିବାକୁ ହେବ, ବହୁତ ବହୁତ ମିଠା ହେବାକୁ ପଡ଼ିବ, ମୁଖରୁ କେବେ ହେଲେ ପଥର ଅର୍ଥାତ୍ କଟୁ ବଚନ ବାହାର କରିବା ଅନୁଚିତ। ଦ୍ୱିତୀୟ ନମ୍ବର, ଜ୍ଞାନ ଏବଂ ଯୋଗରେ ପ୍ରବୀଣ ହୋଇ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ, ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ପୁରୁଷାର୍ଥ କରିବାକୁ ହେବ, ଅନ୍ଧମାନଙ୍କର ଲାଠି ଅର୍ଥାତ୍ ସାହାରା ହେବାକୁ ପଡିବ। ବରଦାନ ହେଉଛି ତ୍ରିସ୍ମୃତି ସ୍ୱରୂପର ତିଳକ ଧାରଣ କରୁଥିବା ସମ୍ପୂର୍ଣ୍ଣ ବିଜୟୀ ଭବ। ତ୍ରିସ୍ମୃତି ସ୍ୱରୂପର ତିଳକ ଧାରଣ କରୁଥିବା ସମ୍ପୂର୍ଣ୍ଣ ବିଜୟୀ ଭବ। ନିଜର ସ୍ମୃତି, ବାବାଙ୍କର ସ୍ମୃତି ଏବଂ ଡ୍ରାମା ଜ୍ଞାନର ସ୍ମୃତି, ଏହି ତିନୋଟି ସ୍ମୃତି ଭିତରେ ସାରା ଜ୍ଞାନର ବିସ୍ତାର ସମାହିତ ଅଟେ। ଜ୍ଞାନରୂପୀ ବୃକ୍ଷର ସାରାଂଶ ଏହି ତିନୋଟି ସ୍ମୃତି ଅଟେ। ଯେପରି କୌଣସି ବୃକ୍ଷର ପ୍ରଥମେ ବୀଜ ଥାଏ ଏବଂ ସେଥିରୁ ଦୁଇଟି ପତ୍ର ବାହାରିଥାଏ, ତାପରେ ବୃକ୍ଷର ବିସ୍ତାର ହୋଇଥାଏ, ସେହିପରି ଏହି ସୃଷ୍ଟିରୂପୀ ବୃକ୍ଷର ମୁଖ୍ୟ ହେଲା ବୀଜ ସ୍ୱରୂପ ବାବାଙ୍କର ସ୍ମୃତି, ତାପରେ ପ୍ରଥମ ଦୁଇଟି ପତ୍ର ଅର୍ଥାତ୍ ଆତ୍ମା ଏବଂ ଡ୍ରାମାର ସାରା ଜ୍ଞାନ। ଏହି ତିନୋଟି ସ୍ମୃତିକୁ ଧାରଣ କରୁଥିବା ଆତ୍ମା ସ୍ମୃତି ସ୍ୱରୂପ ଭବ ବା ସମ୍ପୂର୍ଣ୍ଣ ବିଜୟୀ ଭବର ବରଦାନୀ ହୋଇଯାଆନ୍ତି। ସ୍ଲୋଗାନ ହେଲା, ଯଦି ପ୍ରାପ୍ତିଗୁଡ଼ିକୁ ସର୍ବଦା ସମ୍ମୁଖରେ ରଖିବ ତେବେ ଦୁର୍ବଳତା ଗୁଡ଼ିକ ସହଜରେ ସମାପ୍ତ ହୋଇଯିବ। ଯଦି ପ୍ରାପ୍ତିଗୁଡ଼ିକୁ ସର୍ବଦା ସମ୍ମୁଖରେ ରଖିବ ତେବେ ଦୁର୍ବଳତା ଗୁଡ଼ିକ ସହଜରେ ସମାପ୍ତ ହୋଇଯିବ।
ଓମ୍ ଶାନ୍ତି।